କହିଲେ ଆଜ୍ଞା ଉତ୍ତମ ମହାନ୍ତି ନୁହେଁ, ମୁଁ ତାଙ୍କ ଖାସ ଲୋକ, ସିଏ ଥିଲେ ଦଣ୍ଡା ବାଳୁଙ୍ଗା, ମୁଁ ଡାହା ବାଳୁଙ୍ଗା।
Yes।